ବେଥାନିଆ ଗ୍ରାମରେ ଲାଜାର ନାମକ ଜଣେ ବ୍ୟକ୍ତି ଥିଲେ। ସେ ତାର ଦୁଇ ଭଉଣୀ ମରିୟମ ଓ ମାର୍ଥାଙ୍କ ସାଙ୍ଗରେ ରହୁଥିଲେ। ସେହି ଲାଜାରଙ୍କୁ ଯୀଶୁ ବହୁତ ସ୍ନେହ କରୁଥିଲେ। ଦିନେ ଲାଜାର ବହୁତ ଅସୁସ୍ଥ ହେବାରୁ ତାଙ୍କର ଭଉଣୀମାନେ ଯୀଶୁଙ୍କ ପାଖକୁ ଖବର ପଠାଇଲେ, କାରଣ ଯୀଶୁ ଅନ୍ୟ ଏକ ସ୍ଥାନରେ ଥିଲେ। ସେମାନେ କହିଲେ, ଆମର ଭାଇ ଲାଜାର, ଯାହାଙ୍କୁ ଆପଣ ବହୁତ ସ୍ନେହ କରନ୍ତି, ସେ ଅସୁସ୍ଥ ହୋଇଅଛି। ଏହି ଖବର ଶୁଣି ଯୀଶୁ କହିଲେ, ଏହି ଅସୁସ୍ଥତା ମରଣ ପାଇଁ ନୁହେଁ, କିନ୍ତୁ ଈଶ୍ୱରଙ୍କ ଗୌରବ ପାଇଁ ହୋଇଅଛି। ଯୀଶୁ ଏହି ଖବର ଶୁଣିଲା ପରେ ଜାଣିଶୁଣି ଅଧିକ ଦିନ ସେଠାରେ ରହିଲେ। ଓ ଯେଉଁଦିନ ଯୀଶୁ ସେହି ଗ୍ରାମକୁ ଆସିଲେ, ସେ ଶୁଣିଲେ ଯେ ଲାଜାର ମରିଯାଇଅଛି ଓ ଚାରିଦିନ ହୋଇଅଛି, କିନ୍ତୁ ସେମାନଙ୍କର ପ୍ରଥା ଅନୁଯାୟୀ ତାକୁ କବର ଭିତରେ ରଖାଯାଇଅଛି। ଯୀଶୁଙ୍କର ସେହି ଗ୍ରାମକୁ ଆସିବାର ଶୁଣି ଲାଜାରଙ୍କର ଭଉଣୀ ମାର୍ଥା ଯାଇ ଯୀଶୁଙ୍କୁ କହିଲା, ଗୁରୁ, ଆପଣ ଯଦି ଏଠାରେ ଥାଆନ୍ତେ ତେବେ ମୋର ଭାଇ ମରିନଥାନ୍ତା। ଯୀଶୁ ମାର୍ଥାଙ୍କୁ କହିଲେ, ଯିଏ ମୋଠାରେ ବିଶ୍ୱାସ କରେ ଯଦିଓ ମରେ ତଥାପି ସେ ବଞ୍ଚିବ, ଏହା କ'ଣ ତୁମେ ବିଶ୍ୱାସ କରୁଅଛ? ମାର୍ଥା କହିଲା, ହଁ ଗୁରୁ, ଯାହାଙ୍କର ଏହି ଜଗତକୁ ଆସିବାର ଥିଲା, ଆପଣ ସେ ଈଶ୍ୱରଙ୍କର ପୁତ୍ର, ଏହା ମୁଁ ବିଶ୍ୱାସ କରୁଅଛି। ଲାଜାରଙ୍କର ମରଣ ସକାଶେ ଅନେକ ଲୋକ ସେଠାରେ କାନ୍ଦୁଥିଲେ। ସେହି ପରିବାରର ଦୁଃଖଦ ପରିସ୍ଥିତିକୁ ଦେଖି ଯୀଶୁ ନିଜେ ମଧ୍ୟ କାନ୍ଦିଲେ। ଏହାପରେ ଯୀଶୁ ଲାଜାରଙ୍କର ମୃତ ଶରୀର ରଖାଯାଇଥିବା କବର ନିକଟକୁ ଗଲେ ଏବଂ କବର ମୁହଁରେ ଢଙ୍କା ଯାଇଥିବା ବଡ଼ ପଥରକୁ କାଢ଼ିବା ପାଇଁ କହିଲେ। କିନ୍ତୁ ମାର୍ଥା କହିଲେ, ଗୁରୁ, ସେ ମରିକି ଚାରିଦିନ ହେଲାଣି, ତେଣୁ ତାର ଶରୀର ପଚିଯାଇଥିବ। ଯୀଶୁ ମାର୍ଥା କହିଲେ, ମାର୍ଥା, ତୁମେ ଯଦି ବିଶ୍ୱାସ କରିବ ତେବେ ଈଶ୍ୱରଙ୍କ ମହାନ କାର୍ଯ୍ୟ ଦେଖିବ। ଲୋକମାନେ ପଥର ଘୁଞ୍ଚାଇ ଦେଲା ପରେ ଯୀଶୁ ପାଟି କରି ଡାକିଲେ, ଲାଜାର, ବାହାରି ଆସ। ସେଥିରେ ଲାଜାର ସେହି କ୍ଷଣି ସେହି କବରରୁ ଉଠି ଆସିଲେ। ଏହା ଦେଖି ସେଠାରେ ଥିବା ଅନେକ ଲୋକ ଯୀଶୁଙ୍କଠାରେ ବିଶ୍ୱାସ କଲେ। ମାତ୍ର କେତେକ ଲୋକ, ଯେଉଁମାନେ ନିଜକୁ ପ୍ରଧାନ ଏବଂ ଧର୍ମଗୁରୁ ବୋଲି ଭାବୁଥିଲେ, ସେମାନେ ଲୋକମାନଙ୍କୁ ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ବିରୁଦ୍ଧରେ କହିଲେ ଓ ମହାସଭା ଆୟୋଜନ କରି ଯୀଶୁଙ୍କୁ ଯେପରି ଲୋକମାନେ ବିଶ୍ୱାସ କରିବେ ନାହିଁ ସେଥିପାଇଁ ସେମାନେ ମନ୍ତ୍ରଣା କଲେ।